ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କ୍ଷେତ୍ରରେ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ କହିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଶକ୍ତି ସଞ୍ଚୟ କରିବା ପାଇଁ ଆଜି ରାତି 8:30ରୁ 1 ଘଣ୍ଟା ପାଇଁ ପାଳନ କରାଯିବ ଆର୍ଥ ଆୱାର ଏବଂ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱରେ ପାଳନ କରାଯାଉଛି ପାଣିପାଗ ଦିବସ। ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ କରିଛନ୍ତି। ଆସନ୍ତାକାଲି 24 ତାରିଖକୁ ବିଶ୍ୱ ଯକ୍ଷ୍ମା ଦିବସ ଭାବେ ପାଳନ କରାଯାଉଥିବା ନେଇ ରାଷ୍ଟ୍ରପତି ଏହା କହିଛନ୍ତି। ଯକ୍ଷ୍ମା ରୋଗର ବିଶ୍ୱରେ ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଏହି ରୋଗକୁ ନିୟନ୍ତ୍ରଣ କରିବାରେ ଆହ୍ୱାନ ସୃଷ୍ଟି କରିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଏହାର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଜିଲ୍ଲାସ୍ତରର ନ୍ୟାୟପାଳିକା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲାସ୍ତରର ଅଦାଲତଗୁଡ଼ିକ ସାଧାରଣ ଲୋକଙ୍କ ନ୍ୟାୟିକ ବ୍ୟବସ୍ଥାର ପ୍ରକୃତ ପ୍ରତିନିଧି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଅଗରତଲାଠାରେ ତ୍ରିପୁରା ଜୁଡିସିଆଲ ଏକାଡେମୀର 10ମ ନ୍ୟାୟିକ ସମାବେଶରେ ଉଦ୍ବୋଧନ ଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଉଚ୍ଚ ନ୍ୟାୟାଳୟକୁ ଆସିବାକୁ ସାଧାରଣ ଲୋକ ସକ୍ଷମ ନୁହନ୍ତି। ସେହିଭଳି ଅଳ୍ପସଂଖ୍ୟକ ଲୋକ ଦିଲ୍ଲୀସ୍ଥିତ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥାନ୍ତି। ନ୍ୟାୟିକ ବ୍ୟବସ୍ଥା କେବଳ ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ ପ୍ରଦାନ କରିବା ସହ ସମାଜରେ ସାମାଜିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଅପରାଧିକ ମାମଲାଗୁଡ଼ିକରେ କେବଳ ଅଭିଯୁକ୍ତ ଏବଂ ପୀଡ଼ିତଙ୍କ ପ୍ରତି ସମାନ ଭାବେ ଗୁରୁତ୍ୱ ଦେବା ଉଚିତ। ପୀଡ଼ିତଙ୍କ ଅଧିକାର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବୌଦ୍ଧ ଜିଲ୍ଲାରେ କନ୍ଧମାଳ ଲୋକସଭା ଆସନ ସହ ବୌଦ୍ଧ କଣ୍ଟାମାଳ ବିଧାନସଭା ପାଇଁ ଆସନ୍ତା 20 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ 411 ଜଣ ପ୍ରିଜାଇଡିଂ ଅଫିସର, 2055 ଜଣ ପୁଲିଂ ଅଫିସର ଓ 69 ସେକ୍ଟର ଅଫିସରଙ୍କୁ ତାଲିମ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ପ୍ରତିନିଧି ସମ୍ପୁତ କୁମାର ଅଗ୍ରୱାଲ ଅଧିକ ସୂଚନା ଦେଇ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା।
ଦେଶରେ ସାଧାରଣ ନିର୍ବାଚନ ଘୋଷଣା ହେବା ପରେ ବୌଦ୍ଧ ଜିଲ୍ଲାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏହା ସହିତ ପ୍ରଶାସନ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗି ପଡ଼ିଛି। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଜେ ସୋନାଲଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ପ୍ରଶାସନ ତତ୍ପର ହୋଇଉଠି ନିର୍ବାଚନରେ ମତଦାନ ଏକ ମହାନ ପର୍ବ ବୋଲି କହିବା ସହ ଜିଲ୍ଲାର ସମସ୍ତ ମତଦାତା ମତଦାନ କରିବାକୁ ଜିଲ୍ଲାପାଳ ନିଜ ବାର୍ତ୍ତାରେ ଅନୁରୋଧ କରିଛନ୍ତି। ବୌଦ୍ଧ ଜିଲ୍ଲାରେ କନ୍ଧମାଳ ଲୋକସଭା ଆସନ ସହିତ ବୌଦ୍ଧ ବିଧାନସଭା ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ଆସନ୍ତା 20 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଜିଲ୍ଲାରେ ଯେପରି ଶାନ୍ତି ଶୃଙ୍ଖଳା ସହ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ ସେ ନେଇ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 3,33,557 ଜଣ ଭୋଟର ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 1,71,068 ଜଣ ରହିଛି। ଏହାସହ ମହିଳା ଭୋଟରଙ୍କ ସଂଖ୍ୟା 1,62,480 ରହିଛି। ଜିଲ୍ଲାରେ ମାତ୍ର 9 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ଭୋଟଦାନ ପାଇଁ ଜିଲ୍ଲାରେ ସମୁଦାୟ 411 ଗୋଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ 194 ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ 217 ଗୋଟି ମତଦାନ କେନ୍ଦ୍ର କରାଯାଇଅଛି।
ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଜେ ସୋନାଲ କହିଛନ୍ତି,
ଯେଉଁମାନେ ଫ୍ରେଶ୍ ଭୋଟର ଅଛନ୍ତି ତାଙ୍କୁ ମୁଁ ନିଶ୍ଚିତ କହିବି କି ଏଇଟା ଗୋଟେ ଛୁଟି ଦିନ ନେବେ ନାହିଁ। ଇଲେକ୍ସନ କମିଶନ ଯେମିତି କହୁଛନ୍ତି ଏଥର ସ୍ଲୋଗାନ ହେଲା କି ଚୁନାବ କା ପର୍ବ ଦେଶ କା ଗର୍ବ, ତ ଏଇଟା ଗୋଟେ ପର୍ବ ଟାଇପ୍ର ନେବା। ଆମର ଯେମିତି 12 ମାସ 13 ପର୍ବ ହେଉଛି ତ ଏଟାକୁ ଆଉ ଗୋଟେ ପର୍ବ ନେବା। ଏଇଟା 5 ବର୍ଷରେ ଥରେ ଆସୁଛି ଏଇ ପର୍ବ, ତ ଏଇ ପର୍ବରେ ନିଶ୍ଚିତ ଆମେ ସମସ୍ତେ ସାମିଲ ହେବା। ପ୍ଲସ୍ ଯେଉଁ ଆମର ନୂଆ ଭୋଟର୍ସ ଅଛନ୍ତି 18ରୁ 20 ବର୍ଷ କିମ୍ବା 22 ବର୍ଷ 23 ବର୍ଷ, ତାଙ୍କୁ ମୋର ନିଜର ହୃଦୟର ନିବେଦନ କି ଆପଣ ପ୍ଲିଜ୍ ଆସନ୍ତୁ। ଆପଣ ଆସିଲେ ଗୋଟେ ମଡେଲ ଆପଣ ରଖିପାରିବେ, ଯାହାକୁ ବି ବାଛିବାର ଅଛି, ଯେଉଁ ବି କ୍ୟାଣ୍ଡିଡେଟ୍କୁ ଯେଉଁ ବି ଦଳକୁ ଦେବାର ଅଛି ଦେବେ। ଆପଣଙ୍କ ଗୋଟେ ରେସ୍ପନ୍ସିବଲ୍ ଗଭର୍ଣ୍ଣମେଣ୍ଟ ଆପଣ ବାଛିବେ, ତାହେଲେ ଆପଣ ଗଭର୍ଣ୍ଣମେଣ୍ଟକୁ ଆକାଉଣ୍ଟେବଲ୍ କରିପାରିବେ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ଆବଶ୍ୟକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଅଧିକରୁ ଅଧିକ ଯୁବ ଏବଂ ନୂଆ ଭୋଟର ଯେପରି ମତଦାନ ପ୍ରକ୍ରିୟାରେ ଭାଗ ନେଇପାରିବେ ସେଥିପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାର ବିଭିନ୍ନ ବୁଥ୍ ବୁଲିବା ସହିତ ଭୋଟର ଓ ପ୍ରାର୍ଥୀମାନଙ୍କ ସୁରକ୍ଷା, ଭୋଟିଂ ମେସିନ୍ ରଖାଯାଉଥିବା ଷ୍ଟ୍ରଙ୍ଗରୁମ୍, ପୋଷ୍ଟାଲ ବାଲାଟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶକ୍ତି ସଞ୍ଚୟ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହେବା ନିମନ୍ତେ ଆଜି ସାରା ବିଶ୍ୱରେ ରାତି 8:30-9:30 ମଧ୍ୟରେ ଆର୍ଥ ଆୱାର ପାଳନ କରାଯିବ। ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର ସଂସ୍ଥା ପକ୍ଷରୁ 2007 ମସିହାରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ବର୍ତ୍ତମାନ 188ରୁ ଅଧିକ ଦେଶ ଆର୍ଥ ଆୱାର ଡେରେ ସାମିଲ ହୋଇଛନ୍ତି। ଏକ ଘଣ୍ଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ କରି ଶକ୍ତି ସଞ୍ଚୟ କରିବା ଏହି ଅଭିନବ ଉପାୟକୁ ଆର୍ଥ ଆୱାର ଡେ କୁହାଯାଏ। ସୂଚନା ଅନୁସାରେ ଗତବର୍ଷ 188ରୁ ଅଧିକ ଦେଶର 190 ନିୟୁତରୁ ଅଧିକ ଲୋକ ଆର୍ଥ ଆୱାର ଡେ ପାଳନ କରିଥିଲେ। ଆର୍ଥ ଆୱାର ଡେ ଅବସରରେ ଘର, ଦୋକାନ, କାର୍ଯ୍ୟାଳୟରେ ଆଜି ଏକ ଘଣ୍ଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ସଂସ୍ଥା ତରଫରୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥ ଆୱାର ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ବିଦ୍ୟୁତ୍ ସଂରକ୍ଷଣ ତଥା ଏକ ସ୍ଥାୟୀ ପୃଥିବୀ ପାଇଁ ବିଶ୍ୱ ତାପାୟନ ହ୍ରାସ କରିବା ପାଇଁ ଏକ ସଂଗଠିତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଧାରଣ ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏକ ସମୀକ୍ଷା ବୈଠକ କରିଛନ୍ତି। ପୋଷ୍ଟାଲ ବ୍ୟାଲଟ, ନିର୍ବାଚନୀ ଖର୍ଚ୍ଚ ପରିଚାଳନା ଆଦି ବିଷୟରେ ଶ୍ରୀ କର ଜିଲ୍ଲାପାଳ, ଏସ୍ପି ଏବଂ ବିଭାଗୀୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସ୍ପିଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ତିରୁମାଲା ନାୟକ ରାୟଗଡ଼ା ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟବାଲ ମହାଜନଙ୍କ ସହ ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନ ସମୟରେ ପୁଲିସ୍ର କର୍ତ୍ତବ୍ୟ ଏବଂ ପ୍ରାର୍ଥୀ ଏବଂ ଭୋଟରମାନଙ୍କର ସୁରକ୍ଷା ସହ ଅନ୍ୟ କେତେକ ପ୍ରସଙ୍ଗଗୁଡ଼ିକ ଉପରେ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ଆର୍ଥିକ ବର୍ଷର ଶେଷ ଦୁଇଦିନ 30 ଓ 31 ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ଏହି ଦୁଇଦିନ ଶନିବାର ଏବଂ ରବିବାର ଥିଲେ ମଧ୍ୟ ସରକାରୀ ଦେୟ ଓ ପୈଠକୁ ସୁବିଧାଜନକ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ମାସର ଶେଷ ଦିନ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଛନ୍ତି। ସମ୍ଭଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗରେ ଚିକିିିତ ହେଉଥିବା ରୋଗୀମାନଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀକାନ୍ତ ପୃଷ୍ଟି ଓ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ ହୀରାକୁଦ ହସ୍କିଟାଲରେ ସମୀକ୍ଷା କରିଛନ୍ତି। ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ଅଞ୍ଚଳ ବୁଲି ଦେଖିବା ସହ ସେମାନେ ସମ୍ପର୍କୀୟଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ଓ ସରଞ୍ଜାମ ମହଜୁଦ ରଖିବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି। ତେଣୁ ସମୀକ୍ଷା ପରେ ସେମିତି ବିଶେଷ କିଛି ଅସୁବିଧା ନଥିବା ଆର୍ଡିସି କହିଛନ୍ତି। ଆଗକୁ ଯେତେବେଳେ ପାନୀୟ ଜଳ ଯୋଗାଣ ଆରମ୍ଭ ହେବ ପୁଣି ଆଉଥରେ ଜଳ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଭୟଭୀତ ନ ହେବାକୁ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ 137 ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିିିିତ ହେଉଛନ୍ତି। ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗ ପକ୍ଷରୁ ସମାଜ ବିଜ୍ଞାନରେ ସମସାମୟିକ ଗବେଷଣା ପଦ୍ଧତି ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦ୍ଯାପିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଯୋଗଦେଇ ଗବେଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦେଶର ଅର୍ଥନୀତି କିପରି ବିକଶିତ କରାଯାଇପାରିବ ସେ ନେଇ ଅଧିକ ଗବେଷଣା କରିବାକୁ ଏହି ଆଲୋଚନାଚକ୍ରରେ ଗୁରୁତ୍ୱାରୋପ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ଉତ୍କଳ ବାଳାଶ୍ରମ ସମେତ ବିଭିନ୍ନ ନିରାଶ୍ରୟ କେନ୍ଦ୍ରଗୁଡ଼ିକରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପରିଦର୍ଶନ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏହି ଆଶ୍ରମଗୁଡ଼ିକର ଅନ୍ତେବାସୀଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସ୍ୱଚ୍ଛତା ଅବଲମ୍ଭନ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନୁଷ୍ୟ ସମାଜକୁ ପାଣିପାଗ ଏବଂ ଏଥିସହ ଜଡ଼ିତ ଜଳବାୟୁ ପରିବର୍ତ୍ତନ ବାବଦରେ ସଚେତନତା ସୃଷ୍ଟି କରିବା ଲାଗି 1961 ମସିହା ପରଠାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। 1950 ମସିହା ଆଜିର ଦିନରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ବିଶ୍ୱ ପାଣିପାଗ ବିଭାଗ ଗଠନ କରାଯାଇଥିଲା। ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କ୍ଷେତ୍ରରେ ନ୍ୟାୟିକ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ କହିଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଶକ୍ତି ସଞ୍ଚୟ କରିବା ପାଇଁ ଆଜି ରାତି 8:30 ଏକ ଘଣ୍ଟା ପାଇଁ ପାଳନ କରାଯିବ ଆର୍ଥ ଆୱାର ଏବଂ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱରେ ପାଳନ କରାଯାଉଛି ପାଣିପାଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।